ଓମ୍ ଶାନ୍ତି। ଆଜି 29/5/2025 ବାପ୍ତା ତାଙ୍କର ସାକାର ମଧୁର ମହାବାକ୍ୟ। ବାବାଜୀ ସାରେ କହୁଛନ୍ତି, ମିଠେ ବଚେ, ତୁମେମାନେ ପୁଣି ଥରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଛ। ତୁମେ ବାବାଙ୍କ ଦ୍ୱାରା ରଚୟିତା ଏବଂ ରଚନାକୁ ଜାଣିଯାଇଛ, ତେଣୁ ଖୁସିରେ ରୋମାଞ୍ଚିତ ହୋଇଯିବା ଦରକାର। ଆଜିର ପ୍ରଶ୍ନ, ବର୍ତ୍ତମାନ ସମୟରେ ବାବା ତୁମମାନଙ୍କୁ କାହିଁକି ଶୃଙ୍ଗାର କରୁଛନ୍ତି? ତ ବାବା ଉତ୍ତରରେ କହୁଛନ୍ତି, କାହିଁକିନା ବର୍ତ୍ତମାନ ଆମକୁ ସଜବାଜ ହୋଇ ବିଷ୍ଣୁପୁରୀ ଅର୍ଥାତ୍ ଶ୍ୱଶୁର ଘରକୁ ଯିବାକୁ ହେବ। ଆମେ ଏହି ଜ୍ଞାନ ଦ୍ୱାରା ସୁସଜ୍ଜିତ ହୋଇ ବିଶ୍ୱର ମହାରାଜା ମହାରାଣୀ ହେଉଛୁ। ବର୍ତ୍ତମାନ ଆମେ ସଙ୍ଗମ ଯୁଗରେ ଅଛୁ। ପିତାଙ୍କ ଘରୁ ଶ୍ୱଶୁର ଘରକୁ ନେଇଯିବା ପାଇଁ ବାବା ଶିକ୍ଷକ ହୋଇ ପାଠ ପଢ଼ାଉଛନ୍ତି। ଗୀତ ଆଖିରୁହ ଦିନ ଆୟା ଆଚ୍ ଓମ୍ ଶାନ୍ତି। ମିଠା ମିଠା ସନ୍ତାନଗଣ, ମିଠା ମିଠା ଶିଖିଲଥେ ଅର୍ଥାତ୍ ବହୁଦିନରୁ ଅଲଗା ହୋଇଯାଇଥିବା ସନ୍ତାନମାନେ ଗୀତ ଶୁଣିଲ। ତୁମେ ପିଲାମାନେ ହିଁ ଜାଣୁଛ ଯେ ଅଧା କଳ୍ପ ଯେଉଁ ପ୍ରେମିକକୁ ମନେ ପକାଇ ଆସୁଥିଲ, ବାସ୍ତବରେ ସେ ମିଳିଯାଇଛନ୍ତି। ଦୁନିଆରେ କେହି ମଧ୍ୟ ଜାଣିନାହାନ୍ତି ଯେ ଆମେ ଅଧା କଳ୍ପ ଭକ୍ତି କରିଥିଲେ, ଏକ ପ୍ରେମିକ ବାବାଙ୍କୁ ହିଁ ଡାକୁଥିଲେ। ଆମେ ସମସ୍ତେ ପ୍ରେମିକା ଅଟୁ, ସେ ପ୍ରେମିକ ଅଟନ୍ତି, ଏ କଥା ମଧ୍ୟ କେହି ଜାଣନ୍ତି ନାହିଁ। ବାବା କହୁଛନ୍ତି, ଆପଣ ତୁମକୁ ବିଲକୁଲ ହିଁ ତୁଚ୍ଛ ବୁଦ୍ଧି କରିଦେଇଛି। ବିଶେଷ କରି ଭାରତବାସୀଙ୍କୁ, ତୁମେମାନେ ହିଁ ଦିନେ ଦେବୀ ଦେବତା ଥିଲ, ଏହା ମଧ୍ୟ ଭୁଲିଗଲ, ତେଣୁ ତୁଚ୍ଛ ବୁଦ୍ଧି ହୋଇଯାଇଛ। ନିଜର ଧର୍ମକୁ ଭୁଲିଯିବା ଏହା ତୁଚ୍ଛ ବୁଦ୍ଧିର ଲକ୍ଷଣ ଅଟେ। ଏବେ ଏ କଥା କେବଳ ତୁମେମାନେ ହିଁ ଜାଣୁଛ, ଆମେ ଭାରତବାସୀ ସ୍ୱର୍ଗବାସୀ ଥିଲେ, ଏହି ଭାରତ ଦିନେ ସ୍ୱର୍ଗ ଥିଲା, କିଛି ସମୟ ଅତିବାହିତ ହୋଇଯାଇଛି। 1250 ବର୍ଷ ତ ସତ୍ୟ ଯୁଗ ଥିଲା ଏବଂ 1250 ବର୍ଷ ତ୍ରେତା ଯୁଗ ଥିଲା। ସେ ସମୟରେ ଅମାପ ସୁଖ ଥିଲା, ସୁଖକୁ ମନେ ପକାଇ ଲମମୂଳ ଟାଙ୍କୁରି ଉଠିବା ଦରକାର। ସତ୍ୟଯୁଗ ତ୍ରେତା ଯୁଗ ଅତିକ୍ରମ କରିଯାଇଛି, ସତ୍ୟଯୁଗର ଆୟୁ କେତେ ଥିଲା ଏହା ମଧ୍ୟ କେହି ଜାଣନ୍ତି ନାହିଁ। ଲକ୍ଷ ଲକ୍ଷ ବର୍ଷ କିପରି ହୋଇପାରିବ? ବର୍ତ୍ତମାନ ବାବା ଆସି ବୁଝାଉଛନ୍ତି ଯେ ତୁମକୁ ମାୟା କେତେ ମ୍ଳେଚ୍ଛ ବୁଦ୍ଧି କରିଦେଇଛି। ଦୁନିଆରେ ନିଜକୁ କେହି ତୁଚ୍ଛ ବୁଦ୍ଧି ଭାବନ୍ତି ନାହିଁ। ତୁମେମାନେ ଜାଣୁଛ ଯେ ଆମେ ମଧ୍ୟ କାଲି ତୁଚ୍ଛ ବୁଦ୍ଧି ଥିଲେ, ବର୍ତ୍ତମାନ ବାବା ଏତେ ବୁଦ୍ଧି ଦେଇଛନ୍ତି ଯାହାକି ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଆମେ ଜାଣିଗଲେ। କାଲି ଜାଣିନଥିଲେ, ଆଜି ଜାଣିଗଲେ। ଯେତେ ଯେତେ ଜାଣିବେ ସେତେ ଖୁସିରେ ଲମମୂଳ ଟାଙ୍କୁରି ଉଠିବ। ଆମେ ପୁଣି ଥରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଛୁ। ବାସ୍ତବରେ ବାବା ଆମକୁ ସ୍ୱର୍ଗର ରାଜ୍ୟ ଭାଗ୍ୟ ଦେଇଥିଲେ, ଆମେ ପୁଣି ହରାଇଦେଲେ। ଏବେ ପତିତ ହୋଇଯାଇଛୁ। ସତ୍ୟ ଯୁଗକୁ ପତିତ ଦୁନିଆ କୁହାଯିବ ନାହିଁ, ତାହା ପବିତ୍ର ଦୁନିଆ ଅଟେ। ମନୁଷ୍ୟ କହିଥାନ୍ତି, ହେ ପତିତ ପାବନ ଆସ, ରାବଣ ରାଜ୍ୟରେ ତ କେହି ଶ୍ରେଷ୍ଠ ପବିତ୍ର ହୋଇପାରିବେ ନାହିଁ। ସର୍ବୋଚ୍ଚ ବାବାଙ୍କର ସନ୍ତାନ ହୋଇଛୁ, ତେଣୁ ଶ୍ରେଷ୍ଠ ମହାନ ହୋଇଗଲେ। ତୁମେ ପିଲାମାନେ ବାବାଙ୍କୁ ଜାଣିଗଲ, ତାହା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ। ନିଜ ମନକୁ ସକାଳ ଉଠି ପଚାର, କାହିଁକିନା ଅମୃତବେଳାର ସମୟ ବହୁତ ଭଲ। ଅମୃତବେଳାରେ ବସି ଏହି ଖିଆଲ କର, ବାବା ଆମର ପିତା ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି। ହେ ଈଶ୍ୱର ପିତା, ହେ ପରମ ପିତା, ପରମାତ୍ମା ତ କହିଥାନ୍ତି, ତୁମେ ପିଲାମାନେ ଜାଣୁଛ ଯେ ଆମେ ଯାହାକୁ ହେ ଭଗବାନ କହି ମନେ ପକାଉଥିଲେ, ବର୍ତ୍ତମାନ ସେ ଆମକୁ ମିଳିଛନ୍ତି। ଆମେ ପୁଣି ଥରେ ବେହଦ୍ର ସମ୍ପତ୍ତି ନେଉଛୁ। ସେ ହେଲେ ଲୌକିକ ପିତା, ଇଏ ହେଲେ ବେହଦ୍ର ପିତା। ତୁମର ଲୌକିକ ପିତା ମଧ୍ୟ ସେହି ବେହଦ୍ର ବାବାଙ୍କୁ ମନେ ପକାଇଥାନ୍ତି, ତେଣୁ ସେ ପିତାଙ୍କର ପିତା ପତିଙ୍କର ପତି ମଧ୍ୟ ଅଟନ୍ତି। ତେଣୁ ସେ ପିତାଙ୍କର ପିତା ପତିଙ୍କର ପତି ମଧ୍ୟ ଅଟନ୍ତି, ଏହା ମଧ୍ୟ ଭାରତବାସୀ ହିଁ କହିଥାନ୍ତି। କାହିଁକିନା ମୁଁ ବର୍ତ୍ତମାନ ହିଁ ପିତାଙ୍କର ପିତା ପତିଙ୍କର ପତି ହୋଇଥାଏ। ଏବେ ମୁଁ ତୁମର ପିତା ଓ ତୁମେ ମୋର ସନ୍ତାନ ହୋଇଛ, ବାବା ବାବା କହୁଛ। ଏବେ ପୁଣି ତୁମକୁ ବିଷ୍ଣୁପୁରୀ ଅର୍ଥାତ୍ ଶ୍ୱଶୁର ଘରକୁ ନେଇଯାଉଛି। ଏହା ହେଉଛି ତୁମ ପିତାଙ୍କର ଘର, ପୁଣି ଶ୍ୱଶୁର ଘରକୁ ଯିବ। ପିଲାମାନେ କହୁଛନ୍ତି ଯେ ଆମକୁ ବାବା ବହୁତ ଭଲ ଶୃଙ୍ଗାର କରାଉଛନ୍ତି। ଏବେ ତୁମେ ପିତାଙ୍କ ଘରେ ଅଛ ନା, ତୁମକୁ ପାଠ ମଧ୍ୟ ପଢ଼ାଯାଉଛି। ତୁମେ ଏହି ଜ୍ଞାନରେ ସୁସଜ୍ଜିତ ହୋଇ ବିଶ୍ୱର ମହାରାଜା ମହାରାଣୀ ହେଉଛ। ତୁମେ ଏଠାକୁ ଆସିଛ ବିଶ୍ୱର ମାଲିକ ହେବା ପାଇଁ। ତୁମେ ଭାରତବାସୀ ହିଁ ବିଶ୍ୱର ମାଲିକ ଥିଲ ଯେତେବେଳେ ସତ୍ୟ ଯୁଗ ଥିଲା। ଏବେ ତୁମେ ଏପରି କହିପାରିବ ନାହିଁ ଯେ ଆମେ ବିଶ୍ୱର ମାଲିକ ଅଟୁ। ବର୍ତ୍ତମାନ ତୁମେ ଜାଣୁଛ ଯେ ଭାରତର ମାଲିକ କଳିଯୁଗୀ ଅଟନ୍ତି, ଆମେ ତ ସଙ୍ଗମ ଯୁଗୀ ଅଟୁ। ପୁଣି ଆମେ ସତ୍ୟ ଯୁଗରେ ସାରା ବିଶ୍ୱର ମାଲିକ ହେବୁ। ଏହି କଥା ସବୁ ତୁମ ପିଲାମାନଙ୍କ ବୁଦ୍ଧିରେ ଆସିବା ଦରକାର। ଏ କଥା ଜାଣୁଛ ଯେ ବିଶ୍ୱର ବାଦଶାହୀ ଦେଉଥିବା ପିତା ସୃଷ୍ଟିକୁ ପୁଣି ଆସିଛନ୍ତି। ଏହି ସଙ୍ଗମ ଯୁଗରେ ସେ ଆସିଛନ୍ତି। ଜ୍ଞାନଦାତା ଏକ ବାବା ହିଁ ଅଟନ୍ତି। ବାବାଙ୍କ ବ୍ୟତୀତ କୌଣସି ବି ମନୁଷ୍ୟକୁ ଜ୍ଞାନଦାନ କରିପାରିବା ନାହିଁ, କାହିଁକି ନା କେବଳ ବାବାଙ୍କ ପାଖରେ ହିଁ ଏପରି ଜ୍ଞାନ ଅଛି ଯାହାଦ୍ୱାରା ସାରା ବିଶ୍ୱର ସଦ୍ଗତି ହୋଇଯାଉଛି। ପଞ୍ଚତତ୍ଵ ସହିତ ସମସ୍ତ ଆତ୍ମାମାନଙ୍କର ସଦ୍ଗତି ହେଉଛି। ମନୁଷ୍ୟମାନଙ୍କ ପାଖରେ ସଦ୍ଗତିର ଜ୍ଞାନ ଆଦୌ ନାହିଁ। ଏହି ସମୟରେ ସମଗ୍ର ଦୁନିଆ ପଞ୍ଚତତ୍ଵ ସହିତ ଅତପ୍ରତ ଅଟେ। ଏହା ମଧ୍ୟରେ ରହୁଥିବା ଆତ୍ମା ମଧ୍ୟ ତମ ପ୍ରଧାନ ଅଟନ୍ତି। ନୂଆ ଦୁନିଆ ସତ୍ୟଯୁଗ ଅଟେ। ସତ୍ୟଯୁଗବାସୀ ଦେବତା ଥିଲେ ପୁଣି ଦ୍ୱାପରରୁ ରାବଣ ସେମାନଙ୍କ ଉପରେ ବିଜୟପ୍ରାପ୍ତ କରିନେଲା। ଏବେ ପୁଣି ବାବା ଆସିଛନ୍ତି। ତୁମେ ପିଲାମାନେ ଜାଣିଥାଉ ଯେ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ। ବାବା ଆମକୁ ଦାଦାଙ୍କ ଦ୍ୱାରା ସ୍ୱର୍ଗର ରାଜତ୍ୱର ସମ୍ପତ୍ତି ଦେଉଛନ୍ତି। ବାବା ତ ସ୍ୱର୍ଗର ବାଦଶାହୀ ହିଁ ଦେବେ। ତୁମ ପିଲାମାନଙ୍କ ବୁଦ୍ଧିରେ ଏହା ଆସିବା ଦରକାର ନା, କିନ୍ତୁ ମାୟା ଭୁଲାଇ ଦେଉଛି। ସ୍ଥାୟୀ ଖୁସି ରହୁନାହିଁ। ଯିଏ ନିଜେ ଭଲ ଭାବରେ ପଢ଼ିବେ ଏବଂ ଅନ୍ୟମାନଙ୍କୁ ପଢ଼ାଇବେ ସେ ଉଚ୍ଚ ପଦ ପାଇବେ। ଗାୟନ ରହିଛି ସେକେଣ୍ଡରେ ଜୀବନ ମୁକ୍ତି। ବାବାଙ୍କୁ ଗୋଟିଏ ଥରରେ ଚିହ୍ନିବା ଦରକାର ନା। ସମସ୍ତ ଆତ୍ମାମାନଙ୍କର ପିତା ଜଣେ ଅଟନ୍ତି। ବର୍ତ୍ତମାନ ସେହି ପିତା ଆସିଛନ୍ତି, କିନ୍ତୁ ସମସ୍ତେ ତାଙ୍କ ସହ ମିଶିପାରିବେ ନାହିଁ। ଏହା ଅସମ୍ଭବ ଅଟେ। ବାବା ତ ପାଠ ପଢ଼ାଇବାକୁ ଆସିଥାନ୍ତି। ତୁମେ ସମସ୍ତେ ମଧ୍ୟ ଶିକ୍ଷକ ଅଟ କୁହାଯାଉଛି। ଗୀତା ପାଠଶାଳା ଏହି ଭାଷା ମଧ୍ୟ ସାଧାରଣ ଅଟେ। ଏ କଥା କହିଥାନ୍ତି ଯେ କୃଷ୍ଣ ଗୀତା ଶୁଣାଇଥିଲେ। ବର୍ତ୍ତମାନ ଏହା ତ କୃଷ୍ଣଙ୍କର ପାଠଶାଳା ନୁହେଁ, କୃଷ୍ଣଙ୍କର ଆତ୍ମା ଏଠାରେ ପାଠ ପଢୁଛି। ସତ୍ୟଯୁଗରେ କେହି କ'ଣ ଗୀତା ପାଠଶାଳାରେ ନିଜେ ପଢି ପୁଣି ପଢ଼ାଇବେ? କୃଷ୍ଣ ତ ସତ୍ୟଯୁଗରେ ଥାନ୍ତି, ପୁଣି ପୁରା ଚକ୍ରରେ 84 ଜନ୍ମ ନେଇଥାନ୍ତି। ଗୋଟିଏ ଜନ୍ମରେ ଶରୀରର ଗଠନ ପରବର୍ତ୍ତୀ ଜନ୍ମର ଶରୀର ସହିତ ସମାନ ହୋଇନଥାଏ। ଡ୍ରାମା ପ୍ଲାନ ଅନୁସାରେ ପ୍ରତ୍ୟେକ ଆତ୍ମାଙ୍କ ମଧ୍ୟରେ ନିଜର ଅଭିନୟ 84 ଜନ୍ମର ନିଶ୍ଚିତ ଅଛି। ଗୋଟିଏ ସେକେଣ୍ଡ ଅନ୍ୟ ସେକେଣ୍ଡ ସହ ସମାନ ହୋଇନଥାଏ। 5000 ବର୍ଷ ତୁମେ ପାଠ ବଜାଉଛ, ଏକ ସେକେଣ୍ଡର ପାର୍ଟ ଅନ୍ୟ ସେକେଣ୍ଡର ପାର୍ଟ ସହିତ ସମାନ ହୋଇନଥାଏ। ଏହା କେତେ ବୁଝିବାର କଥା ଅଟେ। ଡ୍ରାମା ଅଟେ ନା, ପାର୍ଟ ପୁନରାବୃତ୍ତି ହେଉଛି। ବାକି ଶାସ୍ତ୍ର ଆଦି ତ ଭକ୍ତି ମାର୍ଗର ଅଟେ। ଅଧା କଳ୍ପ ଭକ୍ତି କରାଯାଇଥାଏ, ପୁଣି ସମସ୍ତଙ୍କୁ ମୁଁ ହିଁ ଆସି ସଦ୍ଗତି ଦେଇଥାଏ। ତୁମେମାନେ ଜାଣୁଛ ଯେ 5000 ବର୍ଷ ପୂର୍ବେ ଆମେ ରାଜତ୍ୱ କରିଥିଲେ। ସଦ୍ଗତିରେ ଥିବା ସମୟରେ ଦୁଃଖର ଚିହ୍ନ ବର୍ଣ୍ଣ ନଥିଲା। ବର୍ତ୍ତମାନ ତ ଦୁଃଖ ହିଁ ଦୁଃଖ ରହିଛି। ଏହାକୁ ଦୁଃଖଧାମ କୁହାଯାଏ, ଶାନ୍ତିଧାମ, ସୁଖଧାମ ଏବଂ ଦୁଃଖଧାମ। ଭାରତବାସୀମାନଙ୍କୁ ହିଁ ଆସି ସୁଖଧାମର ରାସ୍ତା ବତାଉଛି। କଳ୍ପ କଳ୍ପ ପୁଣି ମୋତେ ହିଁ ଆସିବାକୁ ପଡ଼ିଥାଏ। ଅନେକ ଥର ଆସିଛି, ଆହୁରି ଆସୁଥିବି ମଧ୍ୟ। ଏହା ସମାପ୍ତ ହେବାର ନାହିଁ। ତୁମେ ଚକ୍ର ଲଗାଇ ଦୁଃଖଧାମକୁ ଆସିଥାଉ, ପୁଣି ମୋତେ ଦୁଃଖରୁ ମୁକ୍ତ କରିବାକୁ ଆସିବାକୁ ପଡ଼ିଥାଏ। ବର୍ତ୍ତମାନ ତୁମକୁ 84 ଜନ୍ମ ଚକ୍ର ସ୍ମୃତି ଆସିଛି। ଏବେ ବାବାଙ୍କୁ ରଚୟିତା କୁହାଯାଉଛି, ଏପରି ନୁହେଁ ଯେ ସେ ଡ୍ରାମାର ରଚୟିତା ଅଟନ୍ତି। ରଚୟିତା ଅର୍ଥାତ୍ ଏହି ସମୟରେ ଆସି ସତ୍ୟଯୁଗ ରଚନା କରିଥାନ୍ତି। ସତ୍ୟଯୁଗରେ ଯାହାର ରାଜ୍ୟ ଥିଲା ସେମାନେ ପୁଣି ହରାଇଲେ, ସେହିମାନଙ୍କୁ ହିଁ ଏ ପାଠ ପଢ଼ାଉଛୁ, ପିଲାମାନଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରୁଛି। ତୁମେ ମୋର ସନ୍ତାନ ଅଟ ନା, ତୁମକୁ କେହି ସାଧୁସନ୍ତ ଆଦି ପଢ଼ାଇ ନାହାନ୍ତି। ଶିକ୍ଷାଦାତା ତ ଏକ ବାପା ଅଟନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି। ଯାହାଙ୍କୁ ମନେ ପକାଉଛନ୍ତି ସେ କେବେ ନିଶ୍ଚିତ ଆସିଥିବେ ନା, ଏହା ମଧ୍ୟ କେହି ବୁଝିପାରୁନାହାନ୍ତି ଯେ ତାଙ୍କୁ ସମସ୍ତେ କାହିଁକି ମନେ ପକାଇଥାନ୍ତି। ତେଣୁ ନିଶ୍ଚିତ ପତିତ ପାବନ ବାବା ଆସୁଛନ୍ତି କ୍ରାଇଷ୍ଟଙ୍କୁ, ଏପରି କହିବେ ନାହିଁ କି ପୁଣି ଥରେ ଆସ। ସେମାନେ ତ ଭାବିଥାନ୍ତି ଲିନ ହୋଇଗଲେ ପୁଣି ଏଠାକୁ ଆସିବାର କଥା ନାହିଁ। ସମସ୍ତେ ପତିତ ପାବନ ବାବାଙ୍କୁ ହିଁ ମନେ ପକାଇଥାନ୍ତି। ଆମ ଆତ୍ମାମାନଙ୍କୁ ପୁଣି ଥରେ ସମ୍ପତ୍ତି ଦିଅ, ଏବେ ତୁମ ପିଲାମାନଙ୍କ ସ୍ମୃତିରେ ଆସିଛି ଯେ ବାବା ଆସିଛନ୍ତି, ନୂଆ ଦୁନିଆର ସ୍ଥାପନା କରିବେ ସେମାନେ, ଅର୍ଥାତ୍ ଧର୍ମସ୍ଥାପକମାନେ ପୁଣି ମଧ୍ୟ ନିଜ ସମୟ ଅନୁସାରେ ରଜ ତମ ହିଁ ଆସିବେ। ବର୍ତ୍ତମାନ ତୁମେ ପିଲାମାନେ ଜାଣୁଛ ଯେ ଆମେ ମାଷ୍ଟର ଜ୍ଞାନସାଗର ହେଉଛୁ, ଏକ ବାବା ହିଁ ଅଟନ୍ତି ଯିଏକି ତୁମ ପିଲାମାନଙ୍କୁ ପାଠ ପଢ଼ାଇ ବିଶ୍ୱର ମାଲିକ କରିଦେଉଛନ୍ତି, ନିଜେ ମାଲିକ ହୋଇନଥାନ୍ତି, ଏଣୁ ତାଙ୍କୁ ନିଷ୍କାମ ସେବା ଧରି କୁହାଯାଏ। ମନୁଷ୍ୟ କହିଥାନ୍ତି ଆମେ ଫଳର ଆଶା ରଖି ନଥାଉ, ନିଷ୍କାମ ସେବା କରିଥାଉ, କିନ୍ତୁ ଏପରି ହୋଇନଥାଏ। ଯେପରି ସଂସ୍କାର ନେଇଯାଇଥାନ୍ତି ସେହି ଅନୁସାରେ ଜନ୍ମ ମିଳିଥାଏ, କର୍ମର ଫଳ ଅବଶ୍ୟ ମିଳିବ। ସନ୍ନ୍ୟାସୀ ମଧ୍ୟ ପୁନର୍ଜନ୍ମ ଗୃହସ୍ଥୀମାନଙ୍କ ପାଖରେ ନେଇ ପୁଣି ସଂସ୍କାର ଅନୁସାରେ ସନ୍ନ୍ୟାସ ଧର୍ମକୁ ଚାଲି ଯାଇଥାନ୍ତି, ଯେପରି ବାବା ସୈନିକମାନଙ୍କର ମଧ୍ୟ ଉଦାହରଣ ଦେଇଥାନ୍ତି। କହିଥାନ୍ତି ଗୀତାରେ ଲେଖା ହୋଇଛି ଯେ ଯିଏ ଯୁଦ୍ଧ ସ୍ଥଳରେ ମରିବ ସେ ସ୍ୱର୍ଗକୁ ଯିବ, କିନ୍ତୁ ସ୍ୱର୍ଗକୁ ଯିବାର ସମୟ ତ ଜଣାଥିବା ଦରକାର। ସ୍ୱର୍ଗକୁ ତ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି, ଏବେ ତୁମେ ଜାଣୁଛ ଯେ ବାବା କ'ଣ ବୁଝାଉଛନ୍ତି, ଗୀତାରେ କ'ଣ ଲେଖିଦେଇଛନ୍ତି। କହିଥାନ୍ତି ଭଗବାନ ଉବାଚ ମୁଁ ସର୍ବବ୍ୟାପୀ ଅଟେ, ବାବା କହୁଛନ୍ତି ମୁଁ ନିଜକୁ ଏପରି ଗାଳି କିପରି ଦେବି ଯେ ମୁଁ ସର୍ବବ୍ୟାପୀ ଅଟେ, କୁକୁର ବିଲେଇ ସବୁଥିରେ ଅଛି, ମୋତେ ତ ଜ୍ଞାନର ସାଗର କହୁଛନ୍ତି, ମୁଁ ନିଜକୁ ପୁଣି ଏହା କିପରି ଦେଇପାରିବି, ଏହା କେତେ ମିଥ୍ୟା କଥା ଅଟେ, ଜ୍ଞାନ ତ କାହା ପାଖରେ ନାହିଁ, ସନ୍ନ୍ୟାସୀମାନଙ୍କ ପାଖରେ କେତେ ସମ୍ମାନ ରହିଛି, କାହିଁକି ନା ପବିତ୍ର ଅଟନ୍ତି। ସତ୍ୟଯୁଗରେ ଗୁରୁ ତ କେହି ନଥାନ୍ତି, ଏଠି ତ ସ୍ତ୍ରୀକୁ କହିଥାନ୍ତି ତୁମର ପତି ଗୁରୁ ଈଶ୍ୱର ଅଟେ, ଅନ୍ୟ କାହାକୁ ଗୁରୁ କର ନାହିଁ। ଏହା ସେତେବେଳେ ବୁଝାଯାଉଥିଲା ଯେତେବେଳେ ଭକ୍ତି ସତପ୍ରଧାନ ଥିଲା। ସତ୍ୟଯୁଗରେ ତ ଗୁରୁ ଆଦି ନଥିଲେ, ଭକ୍ତିର ଆରମ୍ଭରେ ମଧ୍ୟ କେହି ଗୁରୁ ନଥିଲେ, ପତିକୁ ହିଁ ସବୁକିଛି ଭାବୁଥିଲେ, ତେଣୁ ଗୁରୁ କରୁନଥିଲେ। ଏହିସବୁ କଥାକୁ ଏବେ ତୁମେ ବୁଝିପାରୁଛ। କେହି କେହି ତ ବ୍ରହ୍ମା କୁମାର କୁମାରୀଙ୍କର ନାମ ଶୁଣି ଡରିଯାଇଥାନ୍ତି, କାହିଁକି ନା ଭାବନ୍ତି ଏମାନେ ଭାଇ ଭଉଣୀ କରାଉଛନ୍ତି, ଆରେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ତ ଭଲ ନା, ବି କେହିଁ ସ୍ୱର୍ଗର ସମ୍ପତ୍ତି ନେଇଥାନ୍ତି। ବର୍ତ୍ତମାନ ତୁମେ ନେଉଛ, ତୁମେ ବିକେ ହୋଇଛ। ପତି ପତ୍ନୀ ଦୁଇଜଣ କହିଥାନ୍ତି ଆମେ ଭାଇ ଭଉଣୀ ଅଟୁ, ଏହାଦ୍ୱାରା ଶରୀରର ଅଭିମାନ ବିକାରର ଦୁର୍ଗନ୍ଧ ଚାଲିଯାଇଥାଏ। ଆମେ ଜଣେ ପିତାଙ୍କ ସନ୍ତାନ ଭାଇ ଭଉଣୀ ଅଟୁ, ବିକାରଗ୍ରସ୍ତ ହେବା ଏହା ତ ମହାପାପ ଅଟେ, ପବିତ୍ର ରହିବାର ହି ଯୁକ୍ତି ଡ୍ରାମାରେ ରହିଛି, ସନ୍ନ୍ୟାସୀମାନଙ୍କର ନିବୃତ୍ତି ମାର୍ଗ ଅଟେ, ତୁମେ ହେଉଛ ପ୍ରବୃତ୍ତି ମାର୍ଗେ। ଏବେ ତୁମକୁ ଏହି ଛିଛି ଦୁନିଆର ନୀତି ନିୟମକୁ ଛାଡ଼ି ଏହି ଦୁନିଆକୁ ଭୁଲିବାକୁ ହେବ। ତୁମେ ସ୍ୱର୍ଗର ମାଲିକ ଥିଲ, ପୁଣି ରାବଣ କେତେ ଛିଛି କରିଦେଲା ଏହା ମଧ୍ୟ ବାବା ବୁଝାଇଛନ୍ତି। କେହି କେହି କହିଥାନ୍ତି ଆମେ କିପରି ମାନିବୁ ଯେ ଆମେ 84 ଜନ୍ମ ନେଉଛୁ, ତୁମେ 84 ଜନ୍ମ ନେଉଛୁ ଏହା ଠିକ କହୁଛି ନା, 84 ଜନ୍ମ ନେଉ ନଥିବା ଆତ୍ମା ଜ୍ଞାନ ମାର୍ଗରେ ରହିପାରିବେ ନାହିଁ। ଜଣାଯାଏ ଯେ ଇଏ ଦେବୀ ଦେବତା ଧର୍ମର ନୁହନ୍ତି, ସ୍ୱର୍ଗକୁ ଆସିପାରିବେ ନାହିଁ, ପ୍ରଜାରେ ମଧ୍ୟ ବହୁତ କମ୍ ପଦ ପାଇବେ, ପ୍ରଜାମାନଙ୍କ ମଧ୍ୟରେ କମ୍ ବେଶୀ ପଦ ମଧ୍ୟ ଅଛି ନା, ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ଭଗବାନ ଆସି ରାଜଧାନୀ ସ୍ଥାପନ କରୁଛନ୍ତି। ଶ୍ରୀକୃଷ୍ଣ ତ ବୈକୁଣ୍ଠର ମାଲିକ ଥିଲେ, ସ୍ଥାପନା ତ ବାବା କରିଥାନ୍ତି। ବାବା ଆସି ଗୀତା ଶୁଣାଇଲେ, ଯାହାଦ୍ୱାରା ଏହି ପଦ ପାଇଲେ, ପୁଣି ପଢ଼ିବା ପଢ଼ାଇବା ଦରକାର ହେବ ନାହିଁ। ତୁମେମାନେ ଏତେ ପାଠ ପଢ଼ି ପଦପ୍ରାପ୍ତ କରୁଛ, ପୁଣି କ'ଣ ଆଉ ଗୀତାର ଜ୍ଞାନ ପଢ଼ିବ? ଜ୍ଞାନ ଦ୍ୱାରା ତ ସଦ୍ଗତି ମିଳିଗଲା, ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ। ଯେଉଁଭଳି ପୁରୁଷାର୍ଥ କଳ୍ପ ପୂର୍ବେ କରିଥିଲ ସେହିଭଳି ଏବେ ମଧ୍ୟ କରିବ। ସାକ୍ଷୀ ହୋଇ ଦେଖ, ଟିଚରଙ୍କୁ ମଧ୍ୟ ଦେଖ, ଇଏ ଆମକୁ ପଢ଼ାଇଛନ୍ତି, ଆମକୁ ମଧ୍ୟ ହସିଆର ହେବାର ଅଛି, ଉଚ୍ଚ ପଦ ପାଇବାର ସୁଯୋଗ ବହୁତ ଅଛି। ତେଣୁ ଚେଷ୍ଟା କର ଉଚ୍ଚରୁ ଉଚ୍ଚ ହେବା ପାଇଁ। ମୂଳ କଥା ହେଲା ତମ ପ୍ରଧାନରୁ ସତ ପ୍ରଧାନ ହେବା, ଏହା ବୁଝିବାର କଥା ନା। ଗୃହସ୍ଥ ବ୍ୟବହାରରେ ମଧ୍ୟ ରୁହ, ବାବାଙ୍କୁ ମନେ ପକାଅ, ତେବେ ପାବନ ହୋଇଯିବ। ଏଠି ସବୁ ଆତ୍ମା ପତିତ ଅଟନ୍ତି, ଏଥିରେ ଦୁଃଖ ହିଁ ଦୁଃଖ ରହିଛି। ସୁଖର ରାଜ୍ୟ କେବେ ଥିଲା ଏହା କାହାକୁ ଜଣା ନାହିଁ। ଦୁଃଖରେ କହିଥାନ୍ତି, ହେ ଭଗବାନ, ହେ ରାମ, ଏହି ଦୁଃଖ କାହିଁକି ଦେଲ? ଭଗବାନ ତ କାହାକୁ ଦୁଃଖ ଦେଉନାହାନ୍ତି, ରାବଣ ଦୁଃଖ ଦେଇଥାଏ। ଏବେ ତୁମେ ଜାଣୁଛ ଯେ ଆମ ରାଜ୍ୟରେ ଆଉ କୌଣସି ଧର୍ମ ରହିବ ନାହିଁ, ପୁଣି ଅନ୍ୟ ସବୁ ଧର୍ମ ଆସିବେ। ତୁମେ ଭଲେ ଯେଉଁ ସ୍ଥାନକୁ ବି ଯାଅ, ପାଠପଢ଼ା ସାଥିରେ ଅଛି, ମନମନା ଭାବର ଲକ୍ଷ୍ୟ ତ ମିଳିଛି, ବାସ୍ ବାବାଙ୍କୁ ମନେ ପକାଅ। ବାବାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ, ଏହି କଥା କ'ଣ ମନେ ରଖିପାରିବ ନାହିଁ? ଏହି କଥା ପକ୍କା ମନେ ରହିବା ଦରକାର, ତେବେ ହିଁ ଅନ୍ତମତି ସଗତି ହେବ। ଆଚ୍ଛା, ମିଠା ମିଠା ସିକି ଲଧେ ସନ୍ତାନମାନଙ୍କ ପ୍ରତି, ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର 1, ସକାଳୁ ସକାଳୁ ଅମୃତ ବେଳାରୁ ଉଠି ବିଚାର କର, ବାବା ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର 1, ସକାଳୁ ସକାଳୁ ଅମୃତ ବେଳାରୁ ଉଠି ବିଚାର କର, ବାବା ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି। ଏବେ ବାବା ଆମମାନଙ୍କୁ ଜ୍ଞାନରତ୍ନରେ ସୁସଜ୍ଜିତ କରିବା ପାଇଁ ଆସିଛନ୍ତି। ସେ ପିତାଙ୍କର ପିତା, ପତିଙ୍କର ପତି ମଧ୍ୟ ଅଟନ୍ତି। ଏହିପରି ଚିନ୍ତା କରି ଅପାର ଖୁସିର ଅନୁଭବ କରିବାକୁ ହେବ। ଧାରଣ ନମ୍ବର 2, ପ୍ରତ୍ୟେକଙ୍କର ପୁରୁଷାର୍ଥକୁ ସାକ୍ଷୀ ହୋଇ ଦେଖିବାକୁ ହେବ, ଉଚ୍ଚ ପଦ ପାଇବାର ସୁଯୋଗ ଅଛି, ଏଣୁ ତମ ପ୍ରଧାନରୁ ସତ ପ୍ରଧାନ ହେବାକୁ ପଡ଼ିବ। ବରଦାନ ଭାଇସ୍ଲେସ୍ ଅର୍ଥାତ୍ ନିର୍ବିକାରୀ ହେବାର ଶକ୍ତି ଦ୍ୱାରା ସୂକ୍ଷ୍ମ ବତନ ବା ତିନି ଲୋକର ଅନୁଭବ କରୁଥିବା ଶ୍ରେଷ୍ଠ ଭାଗ୍ୟବାନ ହେବ। ବାବା ବରଦାନଙ୍କୁ ବିସ୍ତାରରେ କହୁଛନ୍ତି, ଯେଉଁ ପିଲାମାନଙ୍କ ଭିତରେ ନିର୍ବିକାରୀ ସ୍ଥିତିର ଶକ୍ତି ରହିଛି, ବୁଦ୍ଧି ଯୋଗ ବିଲକୁଲ ରିଫାଇନ ଅର୍ଥାତ୍ ସ୍ୱଚ୍ଛ, ଏହିଭଳି ଭାଗ୍ୟବାନ ପିଲାମାନେ ଅତି ସହଜରେ ତିନି ଲୋକର ପରିକ୍ରମା କରିପାରିବେ। ତେବେ ସୂକ୍ଷ୍ମ ବର୍ତ୍ତନ ପର୍ଯ୍ୟନ୍ତ ନିଜର ସଂକଳ୍ପକୁ ପହଞ୍ଚାଇବା ପାଇଁ ସର୍ବସମ୍ବନ୍ଧର ସାର ଯୁକ୍ତ ସୂକ୍ଷ୍ମ ସ୍ମୃତି ଆବଶ୍ୟକ। ଏହା ହିଁ ହେଉଛି ସବୁଠାରୁ ଶକ୍ତିଶାଳୀ ତାର, ଏହା ଭିତରେ ମାୟା ହସ୍ତକ୍ଷେପ କରିପାରିବ ନାହିଁ। ତେଣୁ ସୂକ୍ଷ୍ମ ବର୍ତ୍ତନର ଚମତ୍କାର ଅନୁଭବ କରିବା ପାଇଁ ନିଜକୁ ଭାଇସ୍ଲେସ୍ ସ୍ଥିତିର ଶକ୍ତିରେ ସମ୍ପନ୍ନ କର। ସ୍ଲୋଗାନ, କୌଣସି ବି ବ୍ୟକ୍ତି ବସ୍ତୁ ବା ବୈଭବ ପ୍ରତି ଆକର୍ଷଣ ହେବା ହିଁ କମ୍ପେନିଅନ୍ ଅର୍ଥାତ୍ ପ୍ରିୟ ସାଥୀ ବାବାଙ୍କୁ ସଂକଳ୍ପରେ ଛାଡ଼ପତ୍ର ଦେବା। ଅବ୍ୟକ୍ତ ଇସାରା, ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଆଜିର ଇସାରା, ପବିତ୍ରତା ସଙ୍ଗମ ଯୋଗେ ବ୍ରାହ୍ମଣମାନଙ୍କର ମହାନ ଜୀବନର ମହାନତା ଅଟେ ଏବଂ ଶ୍ରେଷ୍ଠ ଶୃଙ୍ଗାର ମଧ୍ୟ ଅଟେ। ଯେପରି ସ୍ଥୂଳ ଶରୀରରେ ବିଶେଷ ଭାବରେ ନିଶ୍ୱାସ ପ୍ରଶ୍ୱାସ ଚାଲୁ ରହିବା ଅତି ଆବଶ୍ୟକ ଅଟେ, ଶ୍ୱାସକ୍ରିୟା ନାହିଁ ତ ଜୀବନ ନାହିଁ, ସେହିପରି ବ୍ରାହ୍ମଣ ଜୀବନର ଶ୍ୱାସକ୍ରିୟା ପବିତ୍ରତା ଅଟେ। ଏକୋଇଶ ଜନ୍ମର ପ୍ରାରବ୍ଧ ପ୍ରାପ୍ତ କରିବାର ଆଧାର ଅର୍ଥାତ୍ ମୂଳ ଦୁଆ ହେଲା ପବିତ୍ରତା। ଓମ୍ ଶାନ୍ତି।